ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡର ରାଞ୍ଚିଠାରେ 27ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ। ରାଜ୍ୟରେ ମହିଳା ସଶକ୍ତିକରଣ ଓ ଶିଶୁ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୈଠକରେ କହିଲେ ମୁଖ୍ୟମନ୍ତ୍ରୀ। ମତ୍ସ୍ୟଚାଷୀ ଦିବସ ଅବସରରେ ଭୁବନେଶ୍ୱରରେ ଆଭାସୀ ମାଧ୍ୟମରେ 17ଟି ନୂଆ ମତ୍ସ୍ୟ କ୍ଲଷ୍ଟର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପୁରୀ ରଥଯାତ୍ରା ସମୟରେ ଦଳା ଚକଟା ଘଟଣାର ସାକ୍ଷ୍ୟ ଗ୍ରହଣ କରୁଛନ୍ତି ଉନ୍ନୟନ କମିଶନର ଏବଂ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଜି ପାଳନ କରାଯାଉଛି ଗୁରୁ ପୂର୍ଣ୍ଣିମା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡର ରାଞ୍ଚିଠାରେ 27ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡ଼ିଶାରେ ମହିଳା ସଶକ୍ତିକରଣ ଏବଂ ଶିଶୁ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି। ସ୍ୱାସ୍ଥ୍ୟସେବା, ପୋଷଣ, ସୁରକ୍ଷା, ଶିକ୍ଷା ଏବଂ ସଶକ୍ତିକରଣ ଆଦି ଉପରେ ଧ୍ୟାନ ଦିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ପୁଷ୍ଟି ମିଶନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସୁଭଦ୍ରା ସମବେଦନା ଯୋଜନା ଏବଂ ଆମେ ପଢ଼ିବା ଆମ ବାସରେ ଆଦି ଉପରେ ଆଲୋକପାତ କରିଛନ୍ତି। ଏଥିସହ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ପୋଷଣ ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜର ମତ ଉପସ୍ଥାପନ କରିଛନ୍ତି। ରାଜ୍ୟବାସୀଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନାର କାର୍ଯ୍ୟକାରୀ କରାଯାଉଛି। ବୈଠକରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରର ନେତୃବୃନ୍ଦ ଯୋଗ ଦେଇଥିଲେ। ମତ୍ସ୍ୟଚାଷୀଙ୍କର ବିକାଶ ଏବଂ ସେମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଏହି ଅବସରରେ ଭୁବନେଶ୍ୱର କୌଶଲ୍ୟା ଗଙ୍ଗାସ୍ଥିତ ଆଇସିଏଆର୍ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ପ୍ରତିଷ୍ଠାନ ସିପାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ବିଭାଗର ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂ ବାଘେଲ ଓ ଜର୍ଜ କୁରିଆନ୍ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଏହି ଅବସରରେ 17ଟି ନୂଆ ମତ୍ସ୍ୟ କ୍ଲଷ୍ଟରର ଉଦ୍ଘାଟନ କରିବା ସହ 11ଟି ରାଜ୍ୟ ପାଇଁ 105 କୋଟି ଟଙ୍କା ମୂଲ୍ୟର 70ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
ମତ୍ସ୍ୟଚାଷୀଙ୍କ କଠିନ ପରିଶ୍ରମ ଫଳରେ ଦେଶ ଆଜି ମତ୍ସ୍ୟ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ପହଞ୍ଚପାରିଛି। ଏକ ଦୀର୍ଘସ୍ଥାୟୀ ସମାବେଶୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମତ୍ସ୍ୟ କ୍ଷେତ୍ର ପାଇଁ ଭିଜନ 2047କୁ ସାକାର କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଗତ 11 ବର୍ଷରେ ମତ୍ସ୍ୟ ଉତ୍ପାଦନ 95.79 ଲକ୍ଷ ଟନ୍ରୁ ବୃଦ୍ଧି ପାଇ 195 ଲକ୍ଷ ଟନ୍ ରେକର୍ଡ କରିଛି। ଦେଶର ମତ୍ସ୍ୟ ରପ୍ତାନୀ ପରିମାଣକୁ 1,20,000 କୋଟି ଟଙ୍କାରେ ପହଞ୍ଚାଇବା ଦିଗରେ ପ୍ରୟାସ କରିବାକୁ କେନ୍ଦ୍ରମନ୍ତ୍ରୀ ମତ୍ସ୍ୟଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି। ଗତ ଦଶନ୍ଧିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ୱାରା ଦେଶରେ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ଓ ଜଳଜ କୃଷି 140% ବୃଦ୍ଧି ପାଇଛି, ଯାହା ଦେଶରେ ଜଳସମ୍ପଦର ସୁବିନିଯୋଗ ଏବଂ ଚାଷୀଙ୍କ ଉନ୍ନତିକୁ ପ୍ରତିଫଳିତ କରୁଛି। ଭାରତ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଗତ 11 ବର୍ଷରେ 60,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ କରିଛି। ଗତ କିଛି ବର୍ଷ ଧରି ଆଇସିଏଆର୍ ଓ ସିଫା ବୈଜ୍ଞାନିକଙ୍କ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ସମ୍ଭବ ହୋଇପାରିଛି। 2015 ମସିହାରୁ ମତ୍ସ୍ୟଚାଷ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କା ନିବେଶ କରିଛନ୍ତି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
उनका फूड सिक्योरिटी, उनकी आजीविका, उनके परिवार का भरण पोषण, ये सब इस क्षेत्र के साथ जुड़ा हुआ है। 3 करोड़ मछुआरे हैं जो सीधे तौर पर फिशिंग के साथ जुड़े हैं। उसके साथ साथ जो वैल्यू चेन है, मार्केटिंग से लेके हर चीज, उसमें लाखों लोग उसके साथ जुड़े हुए। तो इतनी बड़ी आबादी, इतनी बड़ी संख्या, हमारे देश की आबादी इस फिशरी सेक्टर के साथ जुड़ी हुई है।
ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ମତ୍ସ୍ୟ ଆଧାରିତ ପୁଷ୍ଟିସାରର ବର୍ଦ୍ଧିତ ଚାହିଦା ପୂରଣ ଏବଂ ଗ୍ରାମୀଣ ନିଯୁକ୍ତିକୁ ଆଗେଇ ନେବାରେ ଦେଶର ମତ୍ସ୍ୟଚାଷୀ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ମତ୍ସ୍ୟଚାଷୀଙ୍କ ଅତୁଟ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆଜିର ଦିନକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 14 ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କଟକରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର କଟକ ପୁଲିସ୍ କମିଶନର କଟକ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାର ତଦନ୍ତ ଜାରି ରହିଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱିତୀୟ ଦିନରେ ଆଜି ଅପରାହ୍ନରୁ ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଏହି ଘଟଣା ସମ୍ପର୍କରେ ସାକ୍ଷ୍ୟ ଗ୍ରହଣ କରୁଛନ୍ତି। ସାକ୍ଷ୍ୟ ପ୍ରଦାନ ପାଇଁ ପ୍ରାୟ 35 ଜଣ ନାମ ପଞ୍ଜୀକରଣ କରିଥିବାବେଳେ ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 10 ଜଣ ସାକ୍ଷ୍ୟ ପ୍ରଦାନ କରିସାରିଥିଲେ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ସମେତ ପୁରୀର ବୁଦ୍ଧିଜୀବୀ ସାମ୍ବାଦିକ ଆଇନଜୀବୀ ସାକ୍ଷ୍ୟ ପ୍ରଦାନ ପାଇଁ ଆସିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଶ୍ରୀମତୀ ଗର୍ଗ ଗତକାଲି ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ସାକ୍ଷ୍ୟ ଗ୍ରହଣ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲାର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀ ପୂଜାରୀ ବ୍ରଜରାଜନଗର କୁତାବଗା ରେମ୍ଜା ଇଦ୍ଭଟ୍ଟା ରାଜପୁର ଓ ଦେଓଗାଁ ଆଦି ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତି ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ପ୍ରଭାବିତଙ୍କ ବ୍ୟାଙ୍କ ଜମାଖାତାକୁ ସହାୟତା ରାଶି ପଠାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ବାଲବାଟିକା ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ଓ ସିଏମ୍ ପୋଷଣ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା କେନ୍ଦ୍ରୀୟ ଟିମ୍ ରାୟଗଡ଼ା ଜିଲ୍ଲାର 2 ଆକାଂକ୍ଷୀ ବ୍ଲକର ପଦ୍ମପୁର ଓ ମୁନିଖୋଲ ପଞ୍ଚାୟତ ଗସ୍ତ କରି ବଣ୍ଟନ ଚାଉଳ ଓ ମାଣ୍ଡିଆର ମାନ ଯାଞ୍ଚ କରିଛନ୍ତି। ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ସହ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ କେନ୍ଦ୍ରୀୟ ଦଳ ମୁନିଗୁଡ଼ା ମଣ୍ଡି ଗସ୍ତ କରି ମଣ୍ଡିର ସ୍ଥିତି ପରଖିଛନ୍ତି। ଜନସାଧାରଣଙ୍କୁ ମିଳୁଥିବା ସୁବିଧା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିର୍ଦ୍ଦେଶକ ସୁନୀଲ ସଚଦେବ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ସରକାର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମନୋଜ କୁମାର ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମହାନ୍ତି 6 ବର୍ଷ ପାଇଁ ଏହି ପଦବୀରେ ରହିବେ। ସୂଚନାଯୋଗ୍ୟ ଶ୍ରୀ ମହାନ୍ତି ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ନୂତନ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ନୂଆପଡ଼ା ଏସ୍ପି ଜିଆର୍ ରାଘବେନ୍ଦ୍ର ଯୋଗଦେଇ ଭାରତୀୟ ନ୍ୟାୟ ସଂହିତା ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ଜିଲ୍ଲାର 5ଟି ବ୍ଲକର ହାବିଲଦାର ଓ କନ୍ଷ୍ଟେବଲ ଯୋଗଦେଇଥିଲେ। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଗଜପତି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ପ୍ରମୁଖ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଳ୍ପ ଅର୍ଥ ବିନିଯୋଗରେ ଅଧିକ ମତ୍ସ୍ୟ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ଲଘୁଚାପ ପ୍ରଭାବରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 604.89 ଫୁଟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡର ରାଞ୍ଚିଠାରେ 27ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ। ରାଜ୍ୟରେ ମହିଳା ସଶକ୍ତିକରଣ ଓ ଶିଶୁ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୈଠକରେ କହିଲେ ମୁଖ୍ୟମନ୍ତ୍ରୀ। ମତ୍ସ୍ୟଚାଷୀ ଦିବସ ଅବସରରେ ଭୁବନେଶ୍ୱରରେ ଆଭାସୀ ମାଧ୍ୟମରେ 17 ନୂଆ ମତ୍ସ୍ୟ କ୍ଲଷ୍ଟର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପୁରୀ ରଥଯାତ୍ରା ସମୟରେ ଦଳାଚକଟା ଘଟଣାର ସାକ୍ଷ୍ୟ ଗ୍ରହଣ କରିଛନ୍ତି ଉନ୍ନୟନ କମିଶନର ଏବଂ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଜି ପାଳନ କରାଯାଉଛି ଗୁରୁ ପୂର୍ଣ୍ଣିମା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଟିକେ ଶେଷ ହେଲା।